ଆସିଥିଲି ଶ୍ରୀମନ୍ଦିର ଦର୍ଶନ ସାରି ଭକତ ପାଦେ ମୋ ପ୍ରାଣ ଗଲା ବାହାରି ଗଲା ବାହାରି ଗଲା ବାହାରି ଶ୍ରୀମନ୍ଦିର ଯାଉଛି ମୁଁ ସ୍ୱର୍ଗ ଦ୍ୱାର ନାଗାର୍ଜୁନ ବେଶକୁ ଦର୍ଶନ ସାରି ଭକତ ପାଦେ ମୋ ପ୍ରାଣ ଗଲା ବାହାରି ଭକତ ପାଦେ ମୋ ପ୍ରାଣ ଗଲା ବାହାରି ଆସିଥିଲି ଶ୍ରୀମନ୍ଦିର ଯାଉଛି ମୁଁ ସ୍ୱର୍ଗ ଦ୍ୱାର ଯାଉଛି ମୁଁ ସ୍ୱର୍ଗ ଦ୍ୱାର ଦିନରେ ନାଗାର୍ଜୁନ ବେଶ ପଡ଼େ ଆଜି ସେ ଦିନ ଆସିଛି ପଚିଶ ବର୍ଷରେ ଥରେ ପଞ୍ଚୁକ ଦିନରେ ନାଗାର୍ଜୁନ ବେଶ ପଡ଼େ ଆଜି ସେ ଦିନ ଆସିଛି ପଚିଶ ବର୍ଷରେ ଥରେ ଆସିଛି ଶ୍ରୀକ୍ଷେତ୍ର ଜଗବନ୍ଧୁ ଧନ୍ୟ ଲୀଳା ହୋଇ ଭକତ ପାଦେ ମୋ ପ୍ରାଣ ଗଲା ବାହାରି ଆସିଥିଲି ଶ୍ରୀମନ୍ଦିର ଯାଉଛି ମୁଁ ସ୍ୱର୍ଗ ଦ୍ୱାର ଯାଉଛି ମୁଁ ସ୍ୱର୍ଗ ଦ୍ୱାର ଭକତ ଭିଡ଼ରେ ମୁହିଁ ପାହାଚ ଉଠି ନ ପାରି ତଳେ ପଡ଼ି ଡାକ ଦେଲି ରଥ ଶଙ୍ଖ ଚକ୍ର ଧାରି ଭକତ ଭିଡ଼ରେ ମୁହିଁ ପାହାଚ ଉଠି ନ ପାରି ତଳେ ପଡ଼ି ଡାକ ଦେଲି ରଥ ଶଙ୍ଖ ଚକ୍ର ଧାରି ଦେଖା ଗଲା ମୋତେ ନାଗାର୍ଜୁନ ବେଶେ ଦେଖା ଗଲା ମୋତେ ନାଗାର୍ଜୁନ ବେଶେ ମନ ଜାଣି ପ୍ରାଣ ହରି ହେଲେ ମୋହରି ଭକତ ପାଦେ ମୋ ପ୍ରାଣ ଗଲା ବାହାରି ଧନ୍ୟ ଜଗବନ୍ଧୁ ଧନ୍ୟ ଲୀଳା ତୋହରି ଭକତ ପାଦେ ମୋ ପ୍ରାଣ ଗଲା ବାହାରି ଧନ୍ୟ ଜଗନ୍ନାଥ ଧନ୍ୟ ଲୀଳା ତୋହରି।